आकाशवाणी संवाद पढ़ुछंति आदित्य नारायण दास। मुख्य संवाद, पश्चिमबंग प्रथम पर्याय एवं तमिलनाडु विधानसभा पाई शेष हला मतदान। पश्चिमबंगरे 90% एवं तमिलनाडुरे 82% अधिक मतदाता सब्यस्त कले मताधिकार। सीबीएसई दशम श्रेणी परीक्षा 2026 द्वितीय पर्याय आसंता मास 15 आरंभ। उत्तराखंडर तेहरी जिल्लारे सड़क दुर्घटनारे 8 जनंकर मृत्यु। भारतीय नागरिकंक पाई ट्रांजिट भिसामुक्त यातायात संक्रांत फ्रांस घोषणा को भारतर स्वागत। एवं आईपीएल क्रिकेटर आजिर मैच रे टॉस जीति चेन्नई सुपर किंग्स को बैटिंग करने को आमंत्रण कला मुंबई इंडियंस। विस्तृत संवाद, पश्चिमबंगरे प्रथम पर्याय एवं तमिलनाडु विधानसभा निर्वाचन पर मतग्रहण शेष होइछि। अपराह्न 5 सुधा मिलिथिबा सूचना अनुजाई पश्चिमबंगरे पाखापाखी 90% भोटर मताधिकार सब्यस्त करिछन्ति। सेथिमध्यरु दक्षिण दिनाजपुर 93.12% मतदान होइछि। 16 जिल्लार 152 आसन पाई एहि पर्यायरे मतग्रहण होइछि। 1478 जन प्रार्थीकर राजनैतिक भाग्य ईभीएमरे सिल होइछि। सेथिमध्यरे 187 जन महिला प्रार्थी रहिछन्ति। पश्चिमबंगर द्वितीय पर्याय निर्वाचन आसंता बुधवार 29 तारीख दिन अनुष्ठित हेबो। तमिलनाडुरे एकक पर्याय निर्वाचन पाई मतदान अनुष्ठित होइछि। अपराह्न 5 सुधा 82.24% मतदाता सेमानंकर मताधिकार सब्यस्त करिथिबार जणापडिछि। 38 जिल्ला मध्यरु 30 जिल्लारे 80% अधिक भोट पंजीकृत होइछि। 2011 रेकर्ड मतदानको पछरे पकाई चलित थर नूतन रेकर्ड सब्यस्त होइछि। तमिलनाडुर पश्चिम जिल्लागुडिकरे अन्य अञ्चल अपेक्षा अधिक मतदाता भोट देइथिबार जणापडिछि। राज्यर 234 विधानसभा आसन पई 4023 जन प्रार्थीकर राजनैतिक भाग्य ईभीएमरे बन्द होइछि। महाराष्ट्रर बारामती एवं राहुरी विधानसभा उपनिर्वाचन पई आजि मतग्रहण होइछि। अपराह्न 5 सुधा बारामतीरे 52.44% एवं राहुरीरे 50.68% मतदान होइछि। बारामती विधानसभा आसनरे उपमुख्यमंत्री सुनेत्रा पावार प्रार्थी अछन्ति। सेहिपरि गुजरातर उमरेत विधानसभा उपनिर्वाचन पई मध्ये आजि भोट ग्रहण अनुष्ठित होइछि। आसंता मास 4 तारिखरे भोट गणति सह फलाफल प्रकाश पाइबो। पश्चिमबंगरे द्वितीय पर्याय विधानसभा निर्वाचन पाई भोट प्रचार जारी रहिछि। विभिन्न राजनैतिक दलगुड़िक पक्षरु प्रार्थीक सपक्षरे जनसमावेश ओ रोड शो आयोजन हेउछि। वरिष्ठ बीजेपी नेता तथा प्रधानमंत्री नरेन्द्र मोदी आजि कृष्णानगर एवं मथुरापुरठारे जनसमावेशको सम्बोधन करिछन्ति। बीजेपी राज्यरे सरकार गठन कले पड़ोशी देशगुडिकर निर्यातित संख्यालघुंकु नागरिकता संशोधन आईन अनुजाई नागरिकत्व प्रदान करा बोली प्रधानमंत्री कहिछन्ति। श्री मोदी निर्वाचन प्रचार अवसरें रामकृष्ण मठ एवं मिशनर मुख्यालय बेलोर मठ परिदर्शन करिछन्ति। हावड़ाठारे एक रोड शो प्रधानमंत्री अंशग्रहण करिछन्ति। अन्यतम वरिष्ठ बीजेपी नेता तथा स्वराष्ट्र मंत्री अमित शाह हुगलीर बालागढ़ दलीय प्रार्थी सपक्ष में प्रचार करिछन्ति। तृणमूल कांग्रेस नेता तथा मुख्यमंत्री ममता बनर्जी कोलकाता, वामदल मोर्चा नेता एमए बेबी और वृंदा करात जादवपुर निर्वाचन रैली को संबोधन करिछन्ति। सीबीएसई दशम श्रेणी परीक्षा 2026 द्वितीय पर्याय आसंता मास 15 तारीखर आरंभ हेब। केन्द्रीय माध्यमिक शिक्षा बोर्ड द्वारा परिचालित एही परीक्षा पई विभिन्न विषय रे अधिक नंबर रखिबा को चाहुतिबा छात्रछात्री मानंक लागि एही परीक्षा इच्छाधीन हेब। प्रथम पर्याय रे उत्तीर्ण होइतिबा छात्रछात्री विज्ञान, गणित, सामाजिक ज्ञान एवं भाषा विषय मध्यरु जेकोनसी तीनोटी उन्नत प्रदर्शन लक्ष्यरे एही परीक्षा देई परिबे बोली सीबीएसई पक्षरु कुहाजाइछि। जातीय शिक्षानीति 2020 आधारे एक शिक्षाबर्ष मध्यरे छात्रछात्री मानंक एभली पदक्षेप द्वितीय सुजोग प्रदान करुछि। यहाद्वारा छात्रछात्री माने परीक्षा सम्बन्धीय चापमुक्त होइपारिबे। सूचनाजोग्य जे 15 तारिखरे दशम श्रेणी प्रथम मुख्य परीक्षार फल प्रकाशित होइछि। आपण माने संवाद सुनुछन्ति आकाशवाणीरु। उत्तराखंडर तेहरी जिल्लारे एक सड़क दुर्घटनारे 8 जनंकर मृत्यु होइछि। चंबा पुलिस स्टेशन अंतर्गत चंबा कुटी नेल ସଡ଼କ ପଥରେ ଏକ ଯାତ୍ରୀବାହୀ ଗାଡ଼ି ରାସ୍ତାକଡ଼କୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ଚମ୍ବା ପୁଲିସ୍ ଏବଂ ଏସ୍ଡିଆର୍ଏଫ୍ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଦୁର୍ଘଟଣାସ୍ଥଳରୁ ତିନି ଜଣ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର 26 ତାରିଖ ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ କାର୍ଯ୍ୟକ୍ରମର 133ତମ ସଂସ୍କରଣ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ମଧ୍ୟ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଫ୍ରାନ୍ସ ବିମାନ ବନ୍ଦର ଦେଇ ଯାତାୟତ କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ଭିସାମୁକ୍ତ ବ୍ୟବସ୍ଥା କାର୍ଯ୍ୟକ୍ଷମ କରିବାକୁ ଘୋଷଣାକୁ ଭାରତ ସ୍ୱାଗତ କରିଛି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଆଜି ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଗତ ଫେବୃୟାରୀ ମାସରେ ମୁମ୍ବାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଆଲୋଚନା ପରିପ୍ରେକ୍ଷୀରେ ଫ୍ରାନ୍ସ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭାରତୀୟ ପାସ୍ପୋର୍ଟଧାରୀଙ୍କ ପାଇଁ ଟ୍ରାନ୍ଜିଟ୍ ଭିସା ପ୍ରତ୍ୟାହାର କରିବା ନେଇ ଫ୍ରାନ୍ସ ସହମତ ହୋଇଥିଲା। ଚଳିତ ମାସ 10 ତାରିଖରୁ ଭାରତୀୟ ନାଗରିକମାନଙ୍କ ପାଇଁ ଟ୍ରାନ୍ଜିଟ୍ ଭିସା ମୁକ୍ତ ବ୍ୟବସ୍ଥା ଫ୍ରାନ୍ସ ବିମାନ ବନ୍ଦରରେ କାର୍ଯ୍ୟକାରୀ କରାଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଦୁଇ ଦେଶ ମଧ୍ୟରେ ନିରନ୍ତର ସହଭାଗିତାକୁ ଏଭଳି ପଦକ୍ଷେପ ପ୍ରତିଫଳନ କରୁଛି। ପ୍ରତିରକ୍ଷା ଉପକରଣ ଓ ପ୍ରଯୁକ୍ତିବିଦ୍ୟା ଆଦାନ ପ୍ରଦାନ ଉପରେ ଜାପାନର 3ଟି ନୀତିଗତ ନିଷ୍ପଭିକୁ ଭାରତ ସ୍ୱାଗତ କରିଛି ବୋଲି ଶ୍ରୀ ଜୟସ୍ୱାଲ ସୂଚନା ଦେଇଛନ୍ତି। ଉଭୟ ଦେଶ ମଧ୍ୟରେ ସୁରକ୍ଷା ସହଯୋଗ ସମ୍ପର୍କିତ ମିଳିତ ଘୋଷଣାନାମାର ଅଂଶସ୍ୱରୂପ ଜାପାନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଜାତୀୟ ସୁରକ୍ଷା କ୍ଷେତ୍ରଗୁଡ଼ିକ ପାଇଁ ଏହି ନିଷ୍ପତ୍ତି ଉଭୟ ସରକାରୀ ଓ ଘରୋଇ କ୍ଷେତ୍ର ମଧ୍ୟରେ ପ୍ରଯୁକ୍ତି ବିଦ୍ୟା ଓ ଶିଳ୍ପ ସହଯୋଗକୁ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏନେଇ ପ୍ରକ୍ରିୟା ଜାରି ରହିଛି। ଏକ ଦ୍ୱିପାକ୍ଷିକ ସନ୍ତୁଳିତ ପାରସ୍କରିକ ଲାଭଦାୟକ ଏବଂ ଭବିଷ୍ୟତମୁଖୀ ବାଣିଜ୍ୟ କ୍ଷେତ୍ର ସୃଷ୍ଟି କ୍ଷେତ୍ରରେ ଚୁକ୍ତିନାମା ପ୍ରସ୍ତୁତ ନେଇ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି। 2030 ସୁଦ୍ଧା ବାଣିଜ୍ୟ କାରବାର $500 ବିଲିୟନ୍ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଉତ୍ତରାଖଣ୍ଡରେ 12 କିଲୋମିଟର ଦୀର୍ଘ ଗ୍ରୀନ୍ଫିଲ୍ଡ 4 ଲେନ୍ ବିଶିଷ୍ଟ ପ୍ରବେଶ ନିୟନ୍ତ୍ରିତ ବାଇପାସ୍ ନିର୍ମାଣ କରାଯାଉଛି। ଭାରତୀୟ ଜାତୀୟ ପ୍ରାଧିକରଣ ଏନ୍ଏଚ୍ଏଆଇ ପକ୍ଷରୁ ନିର୍ମାଣ କରାଯାଉଥିବା ଏହି ବାଇପାସ୍ ଦିଲ୍ଲୀ ଡେରାଡୁନ୍ ଅର୍ଥନୈତିକ କରିଡରକୁ ସଂଯୋଗ କରିବ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବାଇପାସ୍ ନିର୍ମାଣ ସରିଲେ ଡେରାଡୁନ୍ରେ ଆଞ୍ଚଳିକ ସଂଯୋଗୀକରଣ ବୃଦ୍ଧି ପାଇବା ସହିତ ଟ୍ରାଫିକ୍ ଭିଡ଼ ମଧ୍ୟ ହ୍ରାସ ପାଇବ। ଏହି ପ୍ରକଳ୍ପ ପାଇଁ 700 କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଏପ୍ରିଲ୍ 2027 ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ନେଇ ମନ୍ତ୍ରଣାଳୟ ଆଶାବ୍ୟକ୍ତ କରିଛି। ମସୁରୀ ତଥା ଉତ୍ତରାଖଣ୍ଡର କେତେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ସଂଯୋଗୀକରଣରେ ଏହି ବାଇପାସ୍ ଉଲ୍ଲେଖନୀୟ ସାବ୍ୟସ୍ତ ହେବ। ଦିଲ୍ଲୀ ଡେରାଡୁନ୍ ଅର୍ଥନୈତିକ କରିଡର ମାଧ୍ୟମରେ ହରିୟାଣା, ପଞ୍ଜାବ ଏବଂ ହିମାଚଳ ପ୍ରଦେଶ ସମେତ କେତେକ ଅଞ୍ଚଳକୁ ଆନ୍ତଃ ରାଜ୍ୟ ସଂଯୋଗୀକରଣ ଅଧିକ ଉନ୍ନତ ହୋଇପାରିବ। ଏହି ପ୍ରକଳ୍ପ ଅଧୀନରେ ବନ୍ୟପ୍ରାଣୀଙ୍କ ସୁରକ୍ଷିତ ଯାତାୟତକୁ ଲକ୍ଷ୍ୟ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ମୁକାବିଲା ହେବ। ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଏବଂ ତାମିଲନାଡୁ ବିଧାନସଭା ପାଇଁ ଶେଷ ହେଲା ମତଦାନ। ପଶ୍ଚିମବଙ୍ଗରେ 90% ଏବଂ ତାମିଲନାଡୁରେ 82%ରୁ ଅଧିକ ମତଦାତା ସାବ୍ୟସ୍ତ କଲେ ମତାଧିକାର। ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷା 2026ର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ମାସ 15ରୁ ଆରମ୍ଭ। ଉତ୍ତରାଖଣ୍ଡର 3 ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ 8 ଜଣଙ୍କ ମୃତ୍ୟୁ। ଭାରତୀୟ ନାଗରିକଙ୍କ ପାଇଁ ଟ୍ରାନ୍ଜିଟ୍ ଭିସାମୁକ୍ତ ଯାତାୟତ ସଂକ୍ରାନ୍ତ ଫ୍ରାନ୍ସ ଘୋଷଣାକୁ ଭାରତର ସ୍ୱାଗତ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପରକିଙ୍ଗସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।